ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଚୈତ୍ର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ମାହେନ୍ଦ୍ର ବେଳାରେ ଶ୍ରୀଜୀଉମାନଙ୍କର ଅଳଙ୍କାର ଗଣତି ମଣତି ହେବ ଆରମ୍ଭ। କଟକ ବଡ଼ ଡାକ୍ତରଖାନା ରୋଗୀ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କର ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟରେ ବର୍ତ୍ତମାନ 15 ମାଓବାଦୀ ଥିବା ନେଇ ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ରନ୍ଧନ ଗ୍ୟାସ୍ ଯୋଗାଣ ପରିମାଣ ବୃଦ୍ଧି କରିବା ନେଇ ସରକାରଙ୍କ ନିଷ୍ପତ୍ତି। ଏବଂ ଶହୀଦ ଦିବସରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଦେଶବାସୀ ଜ୍ଞାପନ କରୁଛନ୍ତି ଶ୍ରଦ୍ଧାଞ୍ଜଳି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ହୋଇଥିବା ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ପ୍ରତ୍ନତତ୍ତ୍ୱ ବିଭାଗ, ସ୍ୱର୍ଣ୍ଣକାର, ଶ୍ରୀମନ୍ଦିର ବଣିଆ ଓ ସେବାୟତମାନେ ଭାଗ ନେଇଛନ୍ତି। ଆସନ୍ତା ବୁଧବାର 25 ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମାହେନ୍ଦ୍ର ବେଳା 12:09 1 ଘଣ୍ଟା 45 ମଧ୍ୟରେ ଗଣତି ମଣତି ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି ମଣତି କରାଯିବ। ଗଣତି ମଣତି ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ଆସି ସମୀକ୍ଷା କରୁଛନ୍ତି। ମାର୍ଗଦର୍ଶିକା ଅନୁସାରେ 1978 ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହିତ ମେଳକ କରାଯିବ। ଗଣତି ମଣତିର ଭିଡ଼ିଓଗ୍ରାଫି ଫଟୋଗ୍ରାଫି ସହିତ 3D ମ୍ୟାପିଂ କରାଯିବ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର 11 ଦିନରେ ବିରୋଧୀ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଗୃହରେ କଟକ ବଡ଼ ମେଡିକାଲ ରୋଗୀଙ୍କ ମୃତ୍ୟୁ ଘଟଣାରେ ବାଚସ୍ୱତିଙ୍କର ଦୃଷ୍ଟି ଆକର୍ଷଣ କରି ହୋହାଲ୍ଲା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଜାରି ରଖିବାରୁ ବାଚସ୍ୱତି ସୁରମା ପାଢ଼ୀ ପ୍ରଥମେ ଦିନ 11:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଗୃହରେ ସେହି ପ୍ରସଙ୍ଗର ପୁନରାବୃତ୍ତି ହେବା ଯୋଗୁଁ ବାଚସ୍ୱତି ଶ୍ରୀମତୀ ପାଢ଼ୀ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ରଖିବା ସହିତ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହର ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ବାଚସ୍ୱତି ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ହଟ୍ଟଗୋଳ ମଧ୍ୟରେ ବାଚସ୍ୱତି ପ୍ରଶ୍ନକାଳ ଜାରି ରଖିଥିଲେ। କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ମାତ୍ର 15 ମାଓବାଦୀ ଥିବା ନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଦେଇଥିବା ସୂଚନା ଅନୁସାରେ ଗତ 2 ମଧ୍ୟରେ 96 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ସମ୍ପୂର୍ଣ୍ଣ ମାଓମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ୍ର ଅଭାବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଘରୋଇ ଉପଭୋକ୍ତାମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପ୍ରକାର ଉଚିତ ପଦକ୍ଷେପ ନେଉଛନ୍ତି। ବ୍ୟବସାୟିକ ଅନୁଷ୍ଠାନ ଏବଂ ହୋଟେଲ୍ଗୁଡ଼ିକୁ ଦିଆଯାଉଥିବା ରନ୍ଧନ ଗ୍ୟାସ୍ ଯୋଗାଣ ପରିମାଣକୁ ଆଉ 20% ବୃଦ୍ଧି କରିଛନ୍ତି। ଖୁବ୍ ଶୀଘ୍ର ବ୍ୟବସାୟିକ ଗ୍ୟାସ୍ ଯୋଗାଣ ପରିମାଣ 50% ବୃଦ୍ଧି କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଗ୍ୟାସ୍ ଅଭାବ ନାହିଁ, ସଫିସିଏଣ୍ଟ ଗ୍ୟାସ୍ ଅଛି। ଆମର ଗୋଟେ ଦିନରେ 2000 ଗ୍ୟାସ୍ ଡିମାଣ୍ଡ ଅଛି। ଆମ ପାଖରେ 14000 ଆଭରେଜ୍ ଗ୍ୟାସ୍ ଅଲରେଡି ଅଛି। ସଫିସିଏଣ୍ଟ ବ୍ୟବସ୍ଥା ଅଛି, କିଛି ପ୍ୟାନିକ୍ ହେବାର ଆବଶ୍ୟକତା ନାହିଁ। ଆଉ ଯୋଉ 50% କଥା କହୁଛନ୍ତି, ଆଗରୁ 20% କମର୍ସିଆଲ ଗ୍ୟାସ୍ ଦିଆଯାଉଥିଲା, ଆଉ 20% ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆଲାଉ କରିଛନ୍ତି ସ୍ପେଶିଆଲି ରେଷ୍ଟୁରାଣ୍ଟ ହୋଟେଲ ମାନଙ୍କ ପାଇଁ, ଏବଂ ଆଉ 10% ମଧ୍ୟ କିଛି ସର୍ତ୍ତ ସେ ରଖିଛନ୍ତି। ସରକାର କାଗଜପତ୍ର ଆମେ ରେଡି କରୁଛୁ, ସେ 10% ମଧ୍ୟ ପାଇଛି। କମର୍ସିଆଲ ଗ୍ୟାସ୍ ଯେତିକି ଡିମାଣ୍ଡ ତାର 50% ଆମକୁ ମିଳିଯିବ।
ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଉପଦେଷ୍ଟା ପ୍ରଫେସର କହ୍ନେୟା ତ୍ରିପାଠୀ ଜୟପୁରସ୍ଥିତ ସରକାରୀ ମହିଳା ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ମହାବିଦ୍ୟାଳୟର ଛାତ୍ରୀ ଓ କର୍ମଚାରୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଜନିତ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ମାନବ ଅଧିକାର ସୁରକ୍ଷା ସମ୍ପର୍କିତ ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପଥପ୍ରାନ୍ତ ନାଟକ ଓ ଅନ୍ୟ ଉପାୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର 29 ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 132 ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଶହୀଦମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଦେଶରେ ଶହୀଦ ଦିବସ ପାଳନ କରାଯାଇଥାଏ। ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ, ଥାପର ଏବଂ ରାଜଗୁରୁଙ୍କୁ ଆଜି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଇଂରେଜ ସରକାର ଆଜିର ଦିନରେ 1931 ଏହି ତିନି ମହାନ ଯୋଦ୍ଧାଙ୍କୁ ଫାଶୀ ଦେଇଥିଲେ। ବିପ୍ଳବୀଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ପ୍ରତିବର୍ଷ ମାର୍ଚ୍ଚ 23 ତାରିଖରେ ସମଗ୍ର ଦେଶରେ ଶହୀଦ ଦିବସ ପାଳନ କରାଯାଇଥାଏ। ଶହୀଦ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଦେଶ ପାଇଁ ସେମାନଙ୍କ ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତବାସୀଙ୍କ ମନରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରିବା କ୍ଷେତ୍ରରେ ଏହି ମହାପୁରୁଷମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଭଦ୍ରକ ଜିଲ୍ଲାରେ ଶହୀଦ ଦିବସ ପାଳନରେ ମନ୍ତ୍ରୀ ବିଭୂତିଭୂଷଣ ଜେନା, ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ଶହୀଦମାନଙ୍କର ସ୍କୃତିଚାରଣ କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଏବଂ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପିଏମ୍ସି ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ଆରମ୍ଭ ହୋଇଛି। ତାଲିମ ଶିବିରରେ ଜନଗଣନାକାରୀ ଓ ସୁପରଭାଇଜରମାନେ ଯୋଗ ଦେଇଛନ୍ତି। ଜନଗଣନା 2027 ପ୍ରଥମ ଥର ଡିଜିଟାଲ୍ ପ୍ରକ୍ରିୟାରେ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ 34 ଜଣ ସୁପରଭାଇଜର ଓ 201 ଜଣ ଜନଗଣନାକାରୀ ତାଲିମ ନେବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ତାଲିମ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମନୁଷ୍ୟ ସମାଜକୁ ପାଣିପାଗ ଏବଂ ଏଥିସହିତ ଜଡ଼ିତ ଜଳବାୟୁ ପରିବର୍ତ୍ତନ ବାବଦରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପାଣିପାଗ ଦିବସ ପାଳନ କରାଯାଉଛି। 1950 ଆଜିର ଦିନରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ବିଶ୍ୱ ପାଣିପାଗ ବିଭାଗ ଗଠନ କରାଯାଇଥିଲା। 1961 ପରଠାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ପର୍ଯ୍ୟବେକ୍ଷଣ, ଆସନ୍ତାକାଲିର ସୁରକ୍ଷା। ବିଭିନ୍ନ ଦେଶରେ ପାଣିପାଗ ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହିତ ବୈଜ୍ଞାନିକମାନେ ସେମାନଙ୍କର ସୁଚିନ୍ତିତ ବିଚାରଧାରାକୁ ଉପସ୍ଥାପିତ କରିଥାନ୍ତି। ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ବେଳେ ସମ୍ପ୍ରତି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିଛି। ଗତ 76 ବର୍ଷ ମଧ୍ୟରେ ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥା ଜନସାଧାରଣ, ସରକାର ଏବଂ ବିଭିନ୍ନ ସଂଗଠନ ପାଇଁ ଯୋଗ ସୂତ୍ରକାରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି। ସଠିକ୍ ପାଣିପାଗ ଆକଳନ ଓ ପୂର୍ବାନୁମାନ ଯୋଗୁଁ ଲକ୍ଷ ଲକ୍ଷ ଜୀବନ ରକ୍ଷା କରାଯାଇପାରୁଛି। ଭୁବନେଶ୍ୱରଠାରେ ଆଜିଠାରୁ ରାଜ୍ୟସ୍ତରୀୟ ଖଦି ମେଳା 2025-26 ଆରମ୍ଭ ହୋଇଛି। ଖାରବେଳ ନଗରସ୍ଥିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ମେଳାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି। ବୋର୍ଡ ପକ୍ଷରୁ ଆୟୋଜିତ ଏହି ମେଳା ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବ। ଚଳିତ ସପ୍ତାହରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଚୈତ୍ର ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମହେନ୍ଦ୍ର ବେଳାରେ ଶ୍ରୀଜୀଉମାନଙ୍କର ଅଳଙ୍କାର ଗଣତି ମଣତି ହେବ ଆରମ୍ଭ। କଟକ ବଡ଼ ଡାକ୍ତରଖାନା ରୋଗୀ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କର ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟରେ ବର୍ତ୍ତମାନ 15 ଜଣ ମାଓବାଦୀ ଥିବା ନେଇ ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ରନ୍ଧନ ଗ୍ୟାସ୍ ଯୋଗାଣ ପରିମାଣ ବୃଦ୍ଧି କରିବା ନେଇ ସରକାରଙ୍କ ନିଷ୍ପତ୍ତି। ଏବଂ ଶହୀଦ ଦିବସରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଦେଶବାସୀ ଜ୍ଞାପନ କରୁଛନ୍ତି ଶ୍ରଦ୍ଧାଞ୍ଜଳି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।